ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବିବିଧତା ମଧ୍ୟରେ ଏକତାର ଭାବନାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। 2024 ବର୍ଷ ପାଇଁ 463 ଜଣ ଯବାନଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷ ପଦକ ପ୍ରଦାନ। ପାଲେଷ୍ଟାଇନ୍ ପ୍ରତି ସମର୍ଥନ ବୃଦ୍ଧି ପାଇଁ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଅଷ୍ଟ୍ରେଲିଆରେ ଚାଲିଥିବା କ୍ରିକେଟ୍ ମ୍ୟାଚ୍ରେ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ 99 ରନ୍ ସ୍କୋର କରିଛି ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକତାର ଭାବନା ଉପରେ ଗୁରୁତ୍ୱାରୋପ କରିବା ସହ ଦେଶର ଅଖଣ୍ଡତାକୁ କ୍ଷୁଣ୍ଣ କରିବାକୁ ଲକ୍ଷ୍ୟ ରଖିଥିବା ବିଭାଜନକାରୀ ଶକ୍ତି ବିରୋଧରେ ଚେତାବନୀ ଦେଇଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱାଡ଼ିଆସ୍ଥିତ ଏକତା ନଗରରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 25 ବର୍ଷ ମଧ୍ୟରେ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଜାତୀୟ ଏକତାର ଭାବନା ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ତାଙ୍କ ସରକାର ନିଜର ସମସ୍ତ ନୀତି ଓ ନିଷ୍ପତ୍ତିରେ ଏକ ରାଷ୍ଟ୍ରର ଭାବନାକୁ କ୍ରମାଗତ ଭାବରେ ସୁଦୃଢ଼ କରି ଚାଲିଛନ୍ତି। ଜାତୀୟ ଏକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସମ୍ମୁଖରେ ଅନେକ ଆହ୍ୱାନ ରହିଛି ଯାହା ଦେଶର ଏକତା ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ବିବିଧତା ମଧ୍ୟରେ ଭାରତର ଏକତାର ଭାବନାକୁ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ନୂଆ ଇତିହାସ ରଚିବାରେ ଲାଗିଛି ଏବଂ ଭାରତ ଏକ ବିଶ୍ୱସ୍ତରୀୟ ନେତା ଭାବେ ଉଭା ହେଉଛି। ଭାରତ ଆଜି ପ୍ରଗତିଶୀଳ, ସମାବେଶୀ, ସହନଶୀଳ ଏବଂ ଅସ୍ଥିର ବିଶ୍ୱ ପରିସ୍ଥିତି ମଧ୍ୟରେ ଦ୍ରୁତ ବିକାଶ ପଥରେ ଗତି କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶକୁ ଏକଜୁଟ କରିବା ଦିଗରେ ସର୍ଦ୍ଦାର ପଟେଲଙ୍କ ମୂଲ୍ୟବାନ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଗାମୀ 2 ବର୍ଷ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ 150ତମ ଜୟନ୍ତୀ ସମଗ୍ର ଦେଶରେ ପାଳନ କରାଯିବ। ଆଜି ସକାଳେ ପ୍ରଧାନମନ୍ତ୍ରୀ ଏକତା ନଗରସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେ ଲୋକଙ୍କୁ ଏକତା ଦିବସ ଶପଥପାଠ କରାଇବା ସହ ଏକତା ଦିବସ ପରେଡ୍ ମଧ୍ୟ ଦେଖିଥିଲେ। ଚଳିତ ବର୍ଷ ଏକତା ଦିବସ ପରେଡ୍ରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ, 4ଟି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଏନ୍ସିସି ଏବଂ ଏକ ମାର୍ଚିଂ ବ୍ୟାଣ୍ଡର 16ଟି ଦଳ ସାମିଲ ହୋଇଥିଲେ। ପରେଡ୍ର ବିଶେଷ ଆକର୍ଷଣ ମଧ୍ୟରେ ଏନ୍ଏସ୍ଜିର ହେଲ୍ ମାର୍ଚ୍ଚ ଦଳ, ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ ମହିଳା ଏବଂ ପୁରୁଷ ବାଇକ୍ ଆରୋହୀଙ୍କ ଦ୍ୱାରା ଡେୟାର୍ ଡେବିଲ୍ ଶୋ ଅନୁଷ୍ଠିତ ହୋଇଥିଲା। ବିଏସ୍ଏଫ୍ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ କାର୍ଯ୍ୟକ୍ରମ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ ଶୋ ଏବଂ ଭାରତୀୟ ବାୟୁସେନା ଦ୍ୱାରା ସୂର୍ଯ୍ୟ କିରଣ ଫ୍ଲାଏପାଷ୍ଟ ମଧ୍ୟ ଏହି ପରେଡ୍ର ବିଶେଷ ଆକର୍ଷଣ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ପଟେଲ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ସର୍ଦ୍ଦାର ପଟେଲ ଜଣେ ମହାନ ଦେଶପ୍ରେମୀ ଏବଂ ଜଣେ ଅଗ୍ରଣୀ ରାଷ୍ଟ୍ର ନିର୍ମାତା ଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି, ସର୍ଦ୍ଦାର ପଟେଲଙ୍କ ଶକ୍ତିଶାଳୀ ଓ ଅଖଣ୍ଡ ଭାରତର ସ୍ୱପ୍ନ ଲୋକମାନଙ୍କୁ ସୌହାର୍ଦ୍ଦ୍ୟ, ସ୍ୱତନ୍ତ୍ରତା ଏବଂ ଜାତୀୟ ଗୌରବ ବୃଦ୍ଧି କରିବାକୁ ପ୍ରେରଣା ଦେଇଥାଏ। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଉପରାଷ୍ଟ୍ରପତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକତାର ପରମ୍ପରାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆଜି ସାରା ଦେଶ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମରଣ କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଦିଲ୍ଲୀର ଶକ୍ତିସ୍ଥଳରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇନ୍ଦିରା ଗାନ୍ଧୀ ସ୍ମାରକୀଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖଡ୍ଗେ କହିଛନ୍ତି, ଇନ୍ଦିରା ଗାନ୍ଧୀ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ଏବଂ ଏକ ଶକ୍ତିଶାଳୀ ଓ ପ୍ରଗତିଶୀଳ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସମସ୍ତ ନାଗରିକଙ୍କ ସୁସ୍ଥ, ସୁଖୀ ଏବଂ ସମୃଦ୍ଧ ଜୀବନ କାମନା କରିଛନ୍ତି। ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ସମସ୍ତେ ସମୃଦ୍ଧ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାୟଗଡ଼ ଦୁର୍ଗକୁ ଛତ୍ରପତି ଶିବାଜୀ ମହାରାଜଙ୍କ ଉଲ୍ଲେଖନୀୟ ଐତିହ୍ୟ, ରଣନୈତିକ ପ୍ରତିଭା ଏବଂ ନେତୃତ୍ୱ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ଏହାକୁ ପ୍ରଶଂସା କରିଛନ୍ତି। ଆଜି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାୟପୁର ଛତ୍ରପତି ଶିବାଜୀ ମହାରାଜଙ୍କ ମହାନତା ଏବଂ ସାହସିକତାର ଏହା ହେଉଛି ପ୍ରକୃଷ୍ଟ ଉଦାହରଣ। ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମର ବିଷୟବସ୍ତୁ ଭାବେ ରାୟଗଡ଼କୁ ଚୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2024 ବର୍ଷ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ କେନ୍ଦ୍ରୀୟ ପୁଲିସ୍ ସଂଗଠନର 463 ଜଣ ଯବାନଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷ ପଦକ ପ୍ରଦାନ କରାଯାଇଛି। ଉତ୍କୃଷ୍ଟ କାର୍ଯ୍ୟକୁ ସ୍ୱୀକୃତି ଦେବା, ଉଚ୍ଚ ବୃତ୍ତିଗତମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସ୍ୱତନ୍ତ୍ର ଅଭିଯାନ, ତଦନ୍ତ, ବୁଦ୍ଧିମତା ଏବଂ ଫରେନ୍ସିକ୍ ବିଜ୍ଞାନ କ୍ଷେତ୍ରରେ ଅଧିକାରୀଙ୍କ ମନୋବଳ ବୃଦ୍ଧି କରିବା ଲାଗି ଏହି ପଦକ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଫେବୃୟାରୀ 1ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷ ପଦକ ପ୍ରଦାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରତିବର୍ଷ ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପଦକ ଘୋଷଣା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ୱତନ୍ତ୍ର ଅଭିଯାନରେ ଉତ୍କର୍ଷତା, ଅସାଧାରଣ ପ୍ରଦର୍ଶନ, ଅଦମ୍ୟ ଏବଂ ସାହସିକ ଗୁଇନ୍ଦା ସେବା ପାଇଁ ପୁଲିସ୍ ବାହିନୀ, ସୁରକ୍ଷା ସଂଗଠନ, ଗୁଇନ୍ଦା ବିଭାଗ, ଜାତୀୟ ସୁରକ୍ଷା ଗାର୍ଡର ସଦସ୍ୟମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନି ହରିସ୍ ପାଲେଷ୍ଟାଇନ୍ ପ୍ରତି ସମର୍ଥନ ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନ୍ୟୁୟର୍କରେ ମଧ୍ୟପ୍ରାଚ୍ୟ ଉପରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକରେ ସେ ଏହା କହିଛନ୍ତି। ଭାରତର ଏକତା ଉପରେ ଆଲୋଚନା କରି ଶ୍ରୀ ହରିସ୍ କହିଛନ୍ତି, ପାଲେଷ୍ଟାଇନ୍ ପାଇଁ ଭାରତର ବର୍ତ୍ତମାନର ବିକାଶ ସହାୟତା 120 ନିୟୁତ ଆମେରିକୀୟ ଡଲାର ରହିଛି, ଯେଉଁଥିରେ ମିଳିତ ଜାତିସଂଘର ରିଲିଫ୍ ଆଣ୍ଡ ୱାର୍କସ୍ ଏଜେନ୍ସି ଫର୍ ପାଲେଷ୍ଟାଇନ୍ ରିଫ୍ୟୁଜିକୁ 37 ନିୟୁତ ଆମେରିକୀୟ ଡଲାର ସହାୟତା ଦିଆଯାଇଛି। ଭାରତ ମଧ୍ୟ ଜାତିସଂଘ ରିଲିଫ୍ ସହାୟତା ଅନୁଷ୍ଠାନକୁ 6 ଟନ୍ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ପଠାଇଛି ଓ ତାହା ଚଳିତ ମାସ 22 ତାରିଖରେ ପହଞ୍ଚିସାରିଛି। ଶ୍ରୀ ହରିସ୍ ତାଙ୍କ ଅଭିଭାଷଣରେ ଗତବର୍ଷ ଅକ୍ଟୋବର 7 ତାରିଖରେ ଇସ୍ରାଏଲ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ଆମେରିକାର ଓରେଗନ୍ ରାଜ୍ୟର ବାନ୍ଦନ୍ଠାରୁ 279 କିଲୋମିଟର ପଶ୍ଚିମରେ ଗତକାଲି ରାତିରେ 6 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। 10 କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା କହିଛି। ତେବେ ଏନେଇ କୌଣସି ସୁନାମି ସତର୍କତା କିମ୍ବା ପରାମର୍ଶବଳୀ ଜାରି କରାଯାଇ ନାହିଁ। ପର୍ବପର୍ବାଣୀ ସମୟରେ ଭିଡ଼ ଦୃଷ୍ଟିରୁ ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ 2800ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଗତବର୍ଷ ପାର୍ବଣ ଋତୁରେ ପାଖାପାଖି 4500 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ପ୍ରକୃତ ନିୟନ୍ତ୍ରଣ ରେଖାର କିଛି ଅଞ୍ଚଳରେ ମତଭେଦ ଦୂର କରିବା ପାଇଁ ଭାରତ ଓ ଚୀନ୍ ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଲୋଚନା ଫଳରେ ସମାନ ଓ ପାରସ୍ପରିକ ନିରାପତ୍ତା ଆଧାରରେ ବ୍ୟାପକ ସହମତି ସୃଷ୍ଟି ହୋଇଛି। ଆଜି ତୱାଙ୍ଗଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ମେଜର ରାଲେଗାଓଁ ବବ୍ ଖାଥିଙ୍କ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ଭାବେ ଉଦ୍ଘାଟନ କରିବା ପରେ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ତୱାଙ୍ଗରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଲୋକମାନଙ୍କୁ ଏକତାରେ ଶକ୍ତି ଏବଂ ଭାରତ ଭଳି ଏକ ବିବିଧ ରାଷ୍ଟ୍ର ଗଠନ ପାଇଁ ଆବଶ୍ୟକ ଅତୁଟ ଭାବନା ବିଷୟରେ ମନେ ପକାଇଦେବ। ଅଷ୍ଟ୍ରେଲିଆର ମାକେସ୍ଥିତ ଗ୍ରେଟ୍ ବ୍ୟାରିୟର୍ ରିଫ୍ ଏରେନାରେ ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଚାଲିଛି। ଆୟୋଜକ ଅଷ୍ଟ୍ରେଲିଆ ଏ ଦଳ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 39 ଓଭରରେ 4 ୱିକେଟ୍ ହରାଇ 99 ରନ୍ କରିଛି। ପୂର୍ବରୁ ଭାରତ ଏ ପ୍ରଥମ ବ୍ୟାଟିଂ କରି ମାତ୍ର 107 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଆଲବେନିଆର ତିରାନାଠାରେ ଚାଲିଥିବା ବରିଷ୍ଠ ବିଶ୍ୱ ଚମ୍ପିୟନ୍ସିପ୍ରେ ମହିଳା 69 କିଲୋଗ୍ରାମ ବର୍ଗରେ ଭାରତର ମାନସୀ ଅହ୍ଲାୱତ କାଂସ୍ୟ ପଦକ ଜିତିଛନ୍ତି। ଗତକାଲି ରାତିରେ କାଂସ୍ୟ ପଦକ ମୁକାବିଲାରେ ମାନସୀ 5-0 ଗୋଲ୍ରେ କାନାଡ଼ାର ଲରେନ୍ସ ବ୍ୟୁରେଗାର୍ଡଙ୍କୁ ପରାସ୍ତ କରିଥିଲେ। ଜାପାନର ରିସାକୋ କିଞ୍ଜୋ ସ୍ୱର୍ଣ୍ଣପଦକ, ମଙ୍ଗୋଲିଆର ସେରେନ୍ ଚିମେଡ୍ ସୁଖି ରୌପ୍ୟ ପଦକ ଜିତିଥିବା ବେଳେ ଜର୍ମାନୀର ଏଲେନ୍ ହେକେ ବ୍ରୁଗର ମାନସୀଙ୍କ ସହ ମିଳିତ ଭାବେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବିବିଧତା ମଧ୍ୟରେ ଏକତାର ଭାବନାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରଦ୍ଧାବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। 2024 ବର୍ଷ ପାଇଁ 463 ଜଣ ଯବାନଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷ ପଦକ ପ୍ରଦାନ। ପାଲେଷ୍ଟାଇନ୍ ପ୍ରତି ସମର୍ଥନ ବୃଦ୍ଧି ପାଇଁ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ ଏବଂ ଅଷ୍ଟ୍ରେଲିଆରେ ଚାଲିଥିବା କ୍ରିକେଟ୍ ମ୍ୟାଚ୍ରେ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ 99 ରନ୍ ସ୍କୋର କରିଛି ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।